ନୀଳବଣର ସାରିଟିଏ, କେଡ଼େ ଅବାଧ, କେଡ଼େ ମୁକ୍ତତାର ଜୀବନ। ଭକ୍ତଟିଏ ଭାବୁଛି, ସତେ ଯେମିତି ଶାରୀର ଯେତେବେଳେ ଯାହା ଇଚ୍ଛା ସେଇଆ କରୁଥିବ। ତା ଛୋଟ ହଳଦିଆ ଥଣ୍ଟରେ ସିନ୍ଦୁର ନେଇ ମାଆର ପାଦ ତଳେ ଦେଉଥିବ, ତ କେତେବେଳେ ଶାଳ ଜଙ୍ଗଲରୁ ଫୁଲ ନେଇ ମାଆର ଗଳାରେ ଗଜରା ହାର କରି ଲମ୍ବେଇ ଦେଇଥିବ। ସେଇ ଭକ୍ତ ଶାରୀଟିକି କହୁଛି, ଯାଇ ମାଆକୁ କହିବୁ ମୁଁ ଚାତକ ପରି ତା ବାଟକୁ ଚାହିଁ ରହିଛି, ତାର ପାଦଧୂଳି ଟିକକ ପାଇଁ।
ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ହଳଦିଆ କଣ୍ଠେ ସିନ୍ଦୁର ନେଇ ମା ପାଦ ତଳେ ଲୋଟିବୁ ତୁହି, ହଳଦିଆ କଣ୍ଠେ ସିନ୍ଦୁର ଅକାଳରେ ଯାଏ ଧଡ଼ି, ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି। ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି। ପତର କୁଡ଼ିଆ ମୋର ମନ୍ଦିରରେ ନୀତି ଭଜନ ମେଳା, ତାରିଣିଆ ଭକ୍ତେ ଗାଇତା ମହିମା ଭକତି ପ୍ରେମେ ପାଗଳା, ବୁଝାଇ କହିବୁ ମାଆକୁ ମୋର ପାଦ ଧୂଳି କେବେ ପଡ଼ିବ ତାର, ବୁଝାଇ କହିବୁ ମାଆକୁ ମୋର ପାଦ ଧୂଳି କେବେ ପଡ଼ିବ ତାର, ଚାହିଁଛି ଚାତକ ପରି। ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି, ହଳଦିଆ କଣ୍ଠେ ସିନ୍ଦୁର ନେଇ ମା ପାଦ ତଳେ ଲୋଟିବୁ ତୁହି, ହଳଦିଆ କଣ୍ଠେ ସିନ୍ଦୁର ନେଇ ମା ପାଦ ତଳେ ଲୋଟିବୁ ତୁହି, କହିବୁ ଦୁଃଖ ମୋହରି ମୁଝେ ଅକାଳ।
ବଣ ସାରିଲୋ ବଣ ସାରି ଆକାଶ ଯିବୁ ତୁଡ଼ି ଉଡ଼ି।